ଫ୍ରେଣ୍ଡସ୍, ମୁଁ କଣ୍ଠଶିଳ୍ପୀ ଅମ୍ରିତା ନାୟକ। ତେବେ ଆଜି ଇ ଷ୍ଟାର ଓଡ଼ିଆ ଟିଭି ସମ୍ପର୍କ ଯୋଡ଼ିବାର ନୂଆ ପ୍ରୟାସ, ସେହି ପ୍ରଡକ୍ସନ୍ ହାଉସ୍ ପାଇଁ ଗୋଟେ ସୁନ୍ଦର ଗୀତ ରେକର୍ଡିଂ କରାଗଲା, ଯାହାର ମେଲ୍ ଭର୍ସନ୍କୁ ଅଲରେଡ଼ି ଆପଣମାନେ ବହୁତ ସାରା ଭଲପାଇବା ଦେଇସାରିଛନ୍ତି। ଆପଣମାନଙ୍କ ଭଲପାଇବା ପାଇଁ ଏହାର ଫିମେଲ୍ ଭର୍ଜନ୍ ଆଜି ରେକର୍ଡ କରାଗଲା। ଗୀତର ଲିରିକ୍ସ ଲେଖିଛନ୍ତି ରୁଦ୍ର ମଲ୍ଲିକ ଆଉ ମ୍ୟୁଜିକ୍ରେ ସଜାଇଛନ୍ତି ବିନାୟକ ପଣ୍ଡା। ବହୁତ ସୁନ୍ଦର ଗୀତ, ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ତେବେ ଯଦି ଭଲ ଲାଗିଲା ଗୀତଟିକୁ ଲାଇକ୍ କରନ୍ତୁ, ଶେୟାର କରନ୍ତୁ ଆଉ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ।
ନମସ୍କାର ଭିୱର୍ସ, ମୁଁ ସୋନୁ ମହାପାତ୍ର, ପ୍ରଡ୍ୟୁସର ଇ ଷ୍ଟାର ଓଡ଼ିଆ ଟିଭି। ଆଜି ସା ଷ୍ଟୁଡ଼ିଓରେ ଗୋଟେ ସୁନ୍ଦର ସ୍ୟାଡ୍ ସଙ୍ଗ ରେକର୍ଡ କରାଗଲା, ଯେଉଁ ଗୀତକୁ ଆପଣମାନେ ଆଗରୁ ଢେର ସାରା ଭଲ ପାଇବା ଦେଇସାରିଛନ୍ତି ହ୍ୟୁମାନ ସାର୍ଙ୍କ କଣ୍ଠରେ। ଏବଂ ଆପଣମାନଙ୍କ ଅନୁରୋଧ ରକ୍ଷା କ୍ରମରେ ଆଜି ଆମେ ପୁଣି ସେଇ ଗୀତର ଫିମେଲ୍ ଭର୍ସନ୍ ରେକର୍ଡ କରାଯାଇଛି, ଯାହାକୁ ବି ଗାଇଛନ୍ତି ଆଉ ଜଣେ ଷ୍ଟାର ସିଙ୍ଗର ଅମ୍ରିତା ନାୟକ। ପ୍ଲିଜ୍ ଲାଇକ୍, ଶେୟାର ଦିସ୍ ଭିଡ଼ିଓ ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ଇ ଷ୍ଟାର ଓଡ଼ିଆ। ଥ୍ୟାଙ୍କ ୟୁ।